ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତ ପ୍ରସଙ୍ଗ ନେଇ ଆଜି ଦେଶ ପାଳନ କରୁଛି 77ତମ ଗଣତନ୍ତ୍ର ଦିବସ. ରାଷ୍ଟ୍ରପତିଙ୍କ ନେତୃତ୍ୱରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପୂର୍ବାହ୍ନ 10:30 ଆରମ୍ଭ ହେବ ଜାତୀୟ ସମାରୋହ. ଆତ୍ମନିର୍ଭରତା ଏବଂ ସ୍ୱଦେଶୀ ଦେଶର ଅର୍ଥନୈତିକ ଭବିଷ୍ୟତ ଗଠନରେ ମାର୍ଗଦର୍ଶକ ପାଲଟିଛି କହିଲେ ରାଷ୍ଟ୍ରପତି. ଚଳିତ ବର୍ଷ ପାଇଁ 131 ଜଣ ପାଇବେ ପଦ୍ମ ପୁରସ୍କାର. ଓଡ଼ିଶାରୁ 4 ଜଣ ଏଥିପାଇଁ ମନୋନୀତ ଏବଂ ଗୁଆହାଟୀ ମ୍ୟାଚ୍କୁ ଜିତି ଚଳିତ ଟି20 ସିରିଜ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ 3-0 ଆଗୁଆ ଭାରତ. 77ତମ ଗଣତନ୍ତ୍ର ଦିବସ ଆଜି ପାଳନ କରାଯାଉଛି. ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନେତୃତ୍ୱରେ ଏହି ଦିବସ ପାଳନ କରାଯାଉଛି. ପୂର୍ବାହ୍ନ 10:30 ଗଣତନ୍ତ୍ର ପରେଡ୍ ଆରମ୍ଭ ହେବ ଏବଂ 90 ମିନିଟ୍ ଧରି ଏହା ଚାଲିବ. ଚଳିତ ବର୍ଷ ଗଣତନ୍ତ୍ର ଦିବସର ବିଷୟବସ୍ତୁ ରହିଛି ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍କାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆରମ୍ଭ ହେବ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ପହଞ୍ଚବା ପରେ ମାର୍ଚ୍ଚ ଫାଷ୍ଟ ମାଧ୍ୟମରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯିବ. ଏଥିରେ ସେନାବାହିନୀର ଯବାନ, ଅର୍ଦ୍ଧସାମରିକ ବାହିନୀ, ବେସାମରିକ ବାହିନୀ, ଏନ୍ସିସି ଏବଂ ଏନ୍ଏସ୍ଏସ୍ର ସଦସ୍ୟମାନେ ଅଂଶଗ୍ରହଣ କରିବେ. ଚଳିତ ବର୍ଷ ପରେଡ୍ରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଭର୍ସୁଲା ଭନ୍ ଡେର୍ ଲିଏନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି. ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟର 30 ପ୍ରଜ୍ଞାପନ ମେଢ଼ ପରେଡ୍ରେ ପ୍ରଦର୍ଶିତ ହେବ. ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ସ୍ୱତନ୍ତ୍ର ଗାନ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ସମ୍ପର୍କିତ ଦୃଶ୍ୟ ଏହି ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇବ. ତିନି ବାହିନୀ ପକ୍ଷରୁ ଅପରେସନ୍ ସିନ୍ଦୁର ମିଳିତ ଉଦ୍ୟମରେ ବିଜୟ ସମ୍ପର୍କରେ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ. ଏହା ଭାରତୀୟ ସେନା, ନୌବାହିନୀ ଏବଂ ଆକାଶବାହିନୀର ମିଳିତ ଶକ୍ତି, ସଂହତି ଏବଂ ସଦ୍ଭାବନାକୁ ସୂଚାଇଥାଏ। ସେନାର 18 ମାର୍ଚିଂ ଦଳ ଏବଂ 13 ବ୍ୟାଣ୍ଡ ଦଳ ଏହି ପ୍ୟାରେଡ୍ରେ ସାମିଲ ହୋଇଛନ୍ତି। ପ୍ରଥମ ଥର ଲାଗି ସେନା ଦ୍ୱାରା ରଣକୌଶଳ ପ୍ରଦର୍ଶିତ ହେବ। 29 ଯୁଦ୍ଧ ବିମାନ ଉଡ଼ାଣ ସହ କାର୍ଯ୍ୟକ୍ରମ ସମାପ୍ତ ହେବ। ଯୁଦ୍ଧ ବିମାନ ମଧ୍ୟରେ ସୁ-30, ସି-295, ମିଗ-29, ଆପାଚେ ଏବଂ ରାଫେଲ ଆଦି ଅନ୍ତର୍ଭୁକ୍ତ। ଦେଶ ପ୍ରତି ସମ୍ମାନ ଜଣାଇ 2500 କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। 53 ବର୍ଗରେ 10,000 ସ୍ୱତନ୍ତ୍ର ଅତିଥି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଆତ୍ମନିର୍ଭରତା ଏବଂ ସ୍ୱଦେଶୀ ଦେଶର ଅର୍ଥନୈତିକ ଭବିଷ୍ୟତ ଗଠନରେ ମାର୍ଗଦର୍ଶକ ପାଲଟିଛି। ଭାରତର ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍, ବୈଜ୍ଞାନିକ ଏବଂ ବୃତ୍ତିଗତଙ୍କୁ ଏଥିପାଇଁ ସେ ପ୍ରଶଂସା କରିଛନ୍ତି। 77ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଗତ ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଦେଶରେ ବିଶ୍ୱର ସର୍ବାଧିକ ଯୁବବର୍ଗ ରହିଛନ୍ତି ଏବଂ ସେମାନେ ଅତ୍ୟନ୍ତ ପ୍ରତିଭା ସମ୍ପନ୍ନ। ଦେଶର ଯୁବବର୍ଗଙ୍କ ଏକ ବଡ଼ ଭାଗ ଆତ୍ମନିଯୁକ୍ତି ମାଧ୍ୟମରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
Our youth are the flag bearers of our nation's development journey. Mera Yuva Bharat or My Bharat provides a technology-driven experiential learning mechanism to connect young citizens with opportunities in several areas, including leadership and skill development.
ରାଷ୍ଟ୍ରପତି କହିଛନ୍ତି ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ ଭାରତ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଛି। ରାଷ୍ଟ୍ର ପ୍ରଥମ ଭାବନା ସହିତ ମିଳିମିଶି କାମ କରିବା ସହିତ ଆହୁରି ଗୌରବାନ୍ୱିତ କରିବାକୁ ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଅପରେସନ୍ ସିନ୍ଦୁର ମାଧ୍ୟମରେ ଆତଙ୍କବାଦ ଭିତ୍ତିଭୂମି ବିରୁଦ୍ଧରେ ଭାରତର ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି। ଦେଶର ଷ୍ଟାର୍ଟଅପ୍ଗୁଡ଼ିକ ସଫଳତା ଉପରେ ରାଷ୍ଟ୍ରପତି ଆଲୋକପାତ କରିବା ସହ 2047 ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦେଶର ମହିଳା ସାମଗ୍ରିକ ବିକାଶରେ ସକ୍ରିୟ ଭାବେ ଯୋଗଦାନ ପ୍ରଦାନ କରୁଛନ୍ତି। ଏହି ଅବସରରେ ମହିଳା କ୍ରୀଡ଼ାବିତ୍ଙ୍କର ସଫଳତା ସମ୍ପର୍କରେ ସେ ଆଲୋକପାତ କରିଛନ୍ତି।
ପିଛଲେ ବର୍ଷ ନଭେମ୍ବର ମେ ଭାରତ କି ବେଟିଓନେ ଆଇସିସି ୱିମେନ୍ସ କ୍ରିକେଟ ୱାର୍ଲ୍ଡ କପ୍ ଔର ଉସ୍କେ ବାଦ ବ୍ଲାଇଣ୍ଡ ୱିମେନ୍ସ ଟି20 ୱାର୍ଲ୍ଡ କପ୍ ଜିତକର ସ୍ୱର୍ଣ୍ଣିମ ଇତିହାସ ରଚା ହେ। ପିଛଲେ ହି ବର୍ଷ ଚେସ୍ ୱାର୍ଲ୍ଡ କପ୍ କା ଫାଇନାଲ ମ୍ୟାଚ ଭାରତ କି ହି ଦୋ ବେଟିଓ କେ ବିଚ୍ ଖେଲା ଗିଆ। ଏ ଉଦାହରଣ ଖେଲ ଜଗତ ମେ ହମାରେ ବେଟିଓ କେ ବର୍ଚସ୍ କା ପ୍ରମାଣ ହେ।
ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ଅନ୍ତର୍ଗତ ପ୍ରଶିକ୍ଷାର୍ଥୀଙ୍କ ନୂଆଦିଲ୍ଲୀଠାରେ ଏକ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ସମଗ୍ର ଦେଶରୁ 100ରୁ ଅଧିକ ପ୍ରଶିକ୍ଷାର୍ଥୀ ଏଥିରେ ଯୋଗ ଦେଉଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଇଣ୍ଟର୍ଣ୍ଣମାନେ ଆଜି ଗଣତନ୍ତ୍ର ଦିବସ ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ। ଏହି ତିନିଦିନିଆ କାର୍ଯ୍ୟକ୍ରମ ଅବସରରେ ଇଣ୍ଟର୍ଣ୍ଣମାନେ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଭାରତର ସମ୍ମାନଜନକ ବେସାମରିକ ପଦ୍ମ ପୁରସ୍କାର 2026 ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 131 ଜଣ ପଦ୍ମ ପୁରସ୍କାର ଲାଗି ଅନୁମୋଦନ କରିଛନ୍ତି। ସେଥିମଧ୍ୟରେ 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ମନୋନୀତ କରାଯାଇଛି। 19 ଜଣ ମହିଳା ଏବଂ 16 ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ପ୍ରଖ୍ୟାତ ଅଭିନେତା ସ୍ୱର୍ଗତ ଧର୍ମେନ୍ଦ୍ର ସିଂହ ଦେଓଲ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନ ପାଇବେ। ଅନ୍ୟମାନଙ୍କ ମଧ୍ୟରେ କେରଳର କେଟି ଥମାସ, କେରଳର ପି ନାରାୟଣନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନ ଏବଂ ଉତ୍ତରପ୍ରଦେଶର ଏନ୍ ରାଜନ ପଦ୍ମବିଭୂଷଣ ପୁରସ୍କାର ପାଇବେ। ସେହିପରି ପଦ୍ମଭୂଷଣ ସମ୍ମାନ ପାଇବାକୁ ଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂ କୋଶିଆରୀ, କେରଳର ପ୍ରଖ୍ୟାତ ଅଭିନେତା ମାମୁଟି ରହିଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ଏବଂ ଚରଣ ହେମ୍ରମ, କଳାକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଡାକୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଭର୍ସୁଲା ଭଣ୍ଡେର ଲେୟନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ଦୁଇ ନେତାଙ୍କ ଆଲୋଚନା ଭାରତ ୟୁରୋପୀୟ ସଂଘ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଡାକୋଷ୍ଟାଙ୍କୁ ଗତକାଲି ନୂଆଦିଲ୍ଲୀର ବିମାନ ବନ୍ଦରଠାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ସ୍ୱାଗତ କରିଥିଲେ। ଶ୍ରୀ କୋଷ୍ଟା ଏବଂ ଲେୟନ୍ଙ୍କୁ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଡକ୍ଟର ଜୟଶଙ୍କର ୟୁରୋପୀୟ କମିଶନର ଉପାଧ୍ୟକ୍ଷ କାଜା କାଲାସ୍ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଏହି ଦୁଇ ନେତା ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରମୁଖ ମଞ୍ଚ ପ୍ରଗତି ଏହାର 50ତମ ବୈଠକର ସଫଳ ପରିଚାଳନା କରିଛି। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଗତି ମଞ୍ଚରେ ପ୍ରଧାନମନ୍ତ୍ରୀସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିଭିଭୂମି ପ୍ରକଳ୍ପରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ବାସ୍ତବ ସମୟ ତଦାରଖ ଏବଂ ସମାଧାନ କରି ସଫଳତା ହାସଲ କରିଛି। ଆଜି ଆସନ୍ତୁ ଏହି ବିଶେଷ ଶୃଙ୍ଖଳାରେ ଜାଣିବା ମହାରାଷ୍ଟ୍ରର ନେରୁଲ ବେଲାପୁର ଉଡ଼ାଣ ରେଳପଥ ସମ୍ପର୍କରେ। ନେରୁଲ ବେଲାପୁର ଉଡ଼ାଣ ରେଳପଥ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ। 2 ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ରେଳପଥର ପ୍ରଥମ ପର୍ଯ୍ୟାୟ ନେରୁଲ ବେଲାପୁର ସିଉଡ୍ରୁ ଖାରଖୋପ୍ର ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଖାରଖୋପ୍ରରୁ ଉଡ଼ାନ୍ ପର୍ଯ୍ୟନ୍ତ ରହିଥିଲା। ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ନେଇ କେତେକ ଆହ୍ୱାନ ସୃଷ୍ଟି ହୋଇଥିଲା। ପ୍ରଗତି ବ୍ୟବସ୍ଥା ମାଧ୍ୟମରେ 2017 ଫେବୃୟାରୀ 22 ଏହାର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଏକ ସମନ୍ୱିତ ଏବଂ ସୀମାବଦ୍ଧ ଢାଞ୍ଚାକୁ ସକ୍ରିୟ କରାଯାଇଥିଲା। ଏହାର ପ୍ରଥମ ପର୍ଯ୍ୟାୟ 2018 ନଭେମ୍ବର ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଖାରଖୋପ୍ରୁ ଉଡ଼ାନ୍ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ 2024 ଜାନୁଆରୀ 12 ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରଗତି ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ଏବଂ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଭାରତ ନ୍ୟୁଜିଲାଣ୍ଡ ପୁରୁଷ ବର୍ଗ ଚଳିତ ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଗୁଆହାଟୀର ବର୍ଷାପାରା ଏସିଏ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ 8 ପରାସ୍ତ କରିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ 20 ଓଭରରେ 9 ବିନିମୟରେ 153 ସଂଗ୍ରହ କରିଥିଲା। 154 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 10 ଓଭରରେ 2 ବିନିମୟରେ ହାସଲ କରିପାରିଥିଲା। ଅଭିଷେକ ଶର୍ମା 20 ବଲ୍ରୁ ଦ୍ରୁତ 68 ରନ୍ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ 26 ବଲ୍ରୁ 57 ରନ୍ ସଂଗ୍ରହ କରି ଭାରତକୁ ଏହି ସଫଳତା ପ୍ରଦାନ କରିଥିଲେ। ଜସ୍ପ୍ରୀତ ବୁମ୍ରାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ଭାରତ ସିରିଜ୍ରେ 3-0 ଆଗୁଆ ହୋଇଛି। ଆସନ୍ତା ବୁଧବାର ଦିନ ବିଶାଖାପାଟଣାଠାରେ ଚତୁର୍ଥ ମ୍ୟାଚ୍ ଖେଳାଯିବ। ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତ ପ୍ରସଙ୍ଗ ନେଇ ଆଜି ଦେଶ ପାଳନ କରୁଛି 77ତମ ଗଣତନ୍ତ୍ର ଦିବସ। ରାଷ୍ଟ୍ରପତିଙ୍କ ନେତୃତ୍ୱରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ପୂର୍ବାହ୍ନ 10:30 ଆରମ୍ଭ ହେବ ଜାତୀୟ ସମାରୋହ। ଆତ୍ମନିର୍ଭରତା ଏବଂ ସ୍ୱଦେଶୀ ଦେଶର ଅର୍ଥନୈତିକ ଭବିଷ୍ୟତ ଗଠନରେ ମାର୍ଗଦର୍ଶକ ପାଲଟିଛି, କହିଲେ ରାଷ୍ଟ୍ରପତି। ଚଳିତ ବର୍ଷ ପାଇଁ 131 ଜଣ ପାଇବେ ପଦ୍ମ ପୁରସ୍କାର, ଓଡ଼ିଶାରୁ 4 ଜଣ ଏଥିପାଇଁ ମନୋନୀତ ଏବଂ ଗୁଆହାଟୀ ମ୍ୟାଚ୍କୁ ଜିତି ଚଳିତ ଟି20 ସିରିଜ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ 3-0 ଭାରତ ଆଗୁଆ। ସମ୍ବାଦ ଶେଷ ହେଲା।